ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଅଷ୍ଟ୍ରିଆର ଭିଏନାଠାରେ ଚାନ୍ସେଲର କାର୍ଲ ନେହମରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ଆଲୋଚନା. ସାତଟି ରାଜ୍ୟର ତେରଟି ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଗ୍ରହଣ. ଉତ୍ତରପ୍ରଦେଶର ବଙ୍ଗାରାମୟ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 18 ଜଣଙ୍କର ମୃତ୍ୟୁ. କର୍ଣ୍ଣାଟକରେ ଆର୍ଥିକ ହେରଫେର ଅଭିଯୋଗ ମାମଲାରେ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ଘରେ ଇଡି ଚଢ଼ାଉ ଜାରି. ଏବଂ ଭାରତ ଓ ଜିମ୍ବାୱେ ମଧ୍ୟରେ ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଆଜି ଖେଳାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଷ୍ଟ୍ରିଆର ଭିଏନାଠାରେ ଚାନ୍ସେଲର କାର୍ଲ ନେହମରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା କରାଯିବା ସହ ନୈଶଭୋଜି ପ୍ରଦାନ କରିଥିବାରୁ ଚାନ୍ସେଲର ନେହମରଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି. ସେ କହିଛନ୍ତି ଆଗାମୀ ଦିନରେ ଭାରତ ଅଷ୍ଟ୍ରିଆ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବ, ଉଭୟ ଦେଶ ମିଳିତ ଭାବେ ବିଶ୍ୱର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଚାନ୍ସେଲର ନେହମର ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଅଷ୍ଟ୍ରିଆ ଆଗମନକୁ ସ୍ୱାଗତ କରିବା ସହ ଏହା ଏକ ଆନନ୍ଦ ଏବଂ ସମ୍ମାନର ବିଷୟ ବୋଲି କହିଛନ୍ତି. ଅଷ୍ଟ୍ରିଆ ଏବଂ ଭାରତ ପରସ୍କରର ବନ୍ଧୁ ଏବଂ ସହଯୋଗୀ ରାଷ୍ଟ୍ର ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ନେହମର କହିଛନ୍ତି. ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ ଏବଂ ଅର୍ଥନୈତିକ ସହଭାଗିତା ନେଇ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି. ସାତଟି ରାଜ୍ୟର ତେରଟି ବିଧାନସଭା ଉପନିର୍ବାଚନରେ ମତଗ୍ରହଣ ଚାଲିଛି. ସେଥିମଧ୍ୟରେ ପଶ୍ଚିମବଙ୍ଗର ରାଇଗଞ୍ଜ, ରାଣାଘାଟ ଦକ୍ଷିଣ, ବାଗଦା ଏବଂ ମାଣିକତାଲ ଆସନଗୁଡ଼ିକ ରହିଛି. ସେହିଭଳି ହିମାଚଳ ପ୍ରଦେଶର ତିନୋଟି ଦେହରା, ହମିରପୁର ଏବଂ ନାନାଗଡ଼ ଆସନରେ ମତଦାନ ଅନୁଷ୍ଠିତ ହେଉଛି. ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ମାଙ୍ଗାଲୋର, ପଞ୍ଜାବର ଜଳନ୍ଧର ୱେଷ୍ଟ, ବିହାରର ରୂପାଉଲି, ମଧ୍ୟପ୍ରଦେଶର ଅମରବାଡ଼ା ଏବଂ ତାମିଲନାଡୁର ଭିକ୍ରାବାନ୍ଦୀ ଆସନ ପାଇଁ ମତଦାନ ଚାଲିଛି. ଦିନ 11ଟା ସୁଦ୍ଧା ଭିକ୍ରାବାନ୍ଦୀ ଆସନରେ ପାଖାପାଖି 30% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିସାରିଛନ୍ତି. ଏହି ଆସନରେ 29 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି. ଡିଏମ୍କେ ବିଧାୟକ ଏନ୍ ପୁଗଜେଣ୍ଠିଙ୍କ ପରଲୋକ ଯୋଗୁଁ ଏହି ଆସନଟି ଖାଲି ପଡ଼ିଥିଲା। ପଞ୍ଜାବର ଜଳନ୍ଧର ୱେଷ୍ଟ ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। 181 ମତଦାନ କେନ୍ଦ୍ରରେ ମତଦାତା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି। ଏହି ନିର୍ବାଚନରେ ମୋଟ 15 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା ଶନିବାର ଦିନ ଏହି ଉପନିର୍ବାଚନର ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଉତ୍ତରପ୍ରଦେଶର ଉନାଓ ଜିଲ୍ଲା ଅନ୍ତର୍ଗତ ବାଙ୍ଗରମାଓ ନିକଟରେ ଆଜି ସକାଳେ ଲକ୍ଷ୍ମୌ ଆଗ୍ରା ଏକ୍ସପ୍ରେସ୍ ୱେରେ ଏକ ଦୁର୍ଘଟଣାରେ 18 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 19 ଜଣ ଆହତ ହୋଇଛନ୍ତି। ଏକ ଡବଲ ଡେକର ବସ୍ ଗୋଟିଏ କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ବିହାରର ସୀତାମାଢ଼ିରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ପୁଲିସ୍ ଏବଂ ଅନ୍ୟ ଜରୁରୀକାଳୀନ ସେବା ଯୋଗାଣକାରୀ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ କରିଥିଲେ। ମୃତାହତଙ୍କ ସମ୍ପର୍କରେ ସୂଚନା ପ୍ରଦାନ ଲାଗି ଉନ୍ନାଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟେଲିଫୋନ୍ ନମ୍ଘର ଜାରି କରାଯାଇଛି। ଉନ୍ନାଓ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ ଶଙ୍କର ମୀନା କହିଛନ୍ତି ଜିଲ୍ଲା ହାସ୍ପାତାଳରେ ଆହତଙ୍କର ଚିକିତ୍ସା କରାଯାଉଛି। ଅଧିକ ଚିକିତ୍ସା ପାଇଁ 5 ଜଣଙ୍କୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି। ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରେ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଶ୍ରୀ ମୋଦି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଏକ ସ୍ୱତନ୍ତ୍ର ବୈଠକରେ ସମ୍ବୋଧନ କରିବେ। ବିଧାନସଭାର ବାଚସ୍କତି ରାହୁଲ ନାର୍ଭେକର ଏବଂ ବିଧାନ ପରିଷଦ ଉପାଧ୍ୟକ୍ଷ ଡକ୍ଟର ନୀଲମ ଗୋରେଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଧନକଡ ବିଧାନସଭାରେ ଉଦ୍ବୋଧନ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। କର୍ଣ୍ଣାଟକରେ ଆର୍ଥିକ ହେରଫେର ଅଭିଯୋଗ ମାମଲାରେ ରାଜ୍ୟ କଂଗ୍ରେସ ନେତା ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବି ନଗେନ୍ଦ୍ର ଏବଂ ରାଇଚୁର ରୁରାଲ ର ବିଧାୟକ ବି ଦଲାଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ବି ଦଲାଲ ମହର୍ଷି ବାଲ୍ମୀକି ଅନୁସୂଚିତ ଜନଜାତି ଉନ୍ନୟନ ନିଗମର ଅଧ୍ୟକ୍ଷ ଥିବା ସମୟରେ ଏହି ଆର୍ଥିକ ହେରଫେର ଅଭିଯୋଗ ହୋଇଥିଲା। ଆମ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ନେତାଙ୍କ ବାସଭବନ ଏବଂ କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର 20 ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ ଜାରି ରହିଛି। ସୂଚନାଯୋଗ୍ୟ ଉନ୍ନୟନ ନିଗମର ବିତ୍ତୀୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଚନ୍ଦ୍ରଶେଖରନ୍ ପି ନିଗମର ବ୍ୟାଙ୍କ ଆକାଉଣ୍ଟରୁ 187 କୋଟି ଟଙ୍କା ବେଆଇନ ଭାବେ ସ୍ଥାନାନ୍ତର ହୋଇଥିବା ନେଇ ଏକ ସୁଇସାଇଡ୍ ନୋଟ୍ ପରିପ୍ରେକ୍ଷୀରେ ଏହି ଦୁର୍ନୀତି ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଡି ନଗେନ୍ଦ୍ର ଇସ୍ତଫା ଦେଇଥିଲେ। କେତେକ ଆଇଟି କମ୍ପାନୀ ଏବଂ ହାଇଦ୍ରାବାଦର ଏକ ସମବାୟ ବ୍ୟାଙ୍କର ବିଭିନ୍ନ ଆକାଉଣ୍ଟରେ ବେଆଇନ ଭାବେ 88 କୋଟି 62 ଲକ୍ଷ ଟଙ୍କା ଜମା ହୋଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା। ଏହି ଅଭିଯୋଗର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ପୁଲିସ୍ ସିଆଇଡିର ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ। ରାଜ୍ୟ ସରକାରଙ୍କ ବିନା ସହମତିରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ଆଇନସମ୍ମତ ନୁହେଁ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଆଗତ ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି। ଜଷ୍ଟିସ୍ ଡିଆର୍ ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ପ୍ରାଥମିକ ଶୁଣାଣି କରି ଏହା ବିଚାରଯୋଗ୍ୟ ବୋଲି କହିଛନ୍ତି। ସମ୍ଭିଧାନର ଧାରା 131 ଅନୁଯାୟୀ ଏଭଳି ଆବେଦନ ବିଚାରଯୋଗ୍ୟ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଛନ୍ତି। କହିଛନ୍ତି କୌଣସି ଆବେଦନର ନିଷ୍ପତ୍ତି ଏହାର ଯୋଗ୍ୟତା ଆଧାରରେ କରାଗଲେ କୌଣସି ପ୍ରଭାବ ପଡ଼ିବ ନାହିଁ। ସୁପ୍ରିମକୋର୍ଟ ଆସନ୍ତା ମାସ 13 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ 2018 ମସିହାରେ ପଶ୍ଚିମବଙ୍ଗ ସରକାର ସେଠାରେ ସିବିଆଇକୁ ତଦନ୍ତ ପାଇଁ ଅନୁମତି ଦେବା ସଂକ୍ରାନ୍ତ ସହମତିକୁ ପ୍ରତ୍ୟାହାର କରିନେଇଥିଲେ। 1946 ମସିହା ଦିଲ୍ଲୀ ସ୍ୱତନ୍ତ୍ର ପୁଲିସ୍ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟ ଅନୁଯାୟୀ ରାଜ୍ୟ ସରକାର ସହମତି ପ୍ରତ୍ୟାହାର କରିଥିବାରୁ ସିବିଆଇ ରାଜ୍ୟରେ କୌଣସି ତଦନ୍ତ କରିପାରିବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି। କର୍ଣ୍ଣାଟକରେ 5ଟି ନିଶ୍ଚିତ ଯୋଜନା ପାଇଁ ଅନୁସୂଚିତ ଜାତି ଉପଯୋଜନା ଏବଂ ଆଦିବାସୀ ଉପଯୋଜନାର ପାଣ୍ଠି ଉପଯୋଗ କରାଯାଇଥିବା ସଂକ୍ରାନ୍ତ ଅଭିଯୋଗ ଉପରେ ଜାତୀୟ ଅନୁସୂଚିତ ଜାତି ଆୟୋଗ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଆୟୋଗ ନିଜ ଆଡୁ ଏହି ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କୁ 7 ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକ ସରକାର 5ଟି ନିଶ୍ଚିତ ଯୋଜନାକୁ ପାଣ୍ଠି ଆବଶ୍ଚନ କରିବା ଲକ୍ଷ୍ୟରେ ଏହି ଉପଯୋଜନାଗୁଡ଼ିକରୁ 14,000 କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ପ୍ରଫେସର ଡକ୍ଟର ସୌମ୍ୟା ସ୍ୱାମୀନାଥନଙ୍କୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯକ୍ଷ୍ମା ନିରାକରଣ କାର୍ଯ୍ୟ ହାସଲ ପାଇଁ ସାମଗ୍ରିକ ରଣନୀତି ଉପରେ ଡକ୍ଟର ସ୍ୱାମୀନାଥନ ପରାମର୍ଶ ପ୍ରଦାନ କରିବେ। ନୀତି ନିର୍ଦ୍ଧାରଣ ଏବଂ ପାଠ୍ୟକ୍ରମରେ ଆବଶ୍ୟକ ସଂଶୋଧନ ପାଇଁ ମଧ୍ୟ ସେ ପରାମର୍ଶ ଦେବେ ବୋଲି ମନ୍ତ୍ରଣାଳୟ କହିଛି। ବିଶ୍ୱସ୍ତରରେ ଶୀର୍ଷ ପ୍ରତିଭାଙ୍କୁ ନେଇ ବିଶେଷଜ୍ଞ ଗୋଷ୍ଠୀ ଗଠନରେ ସେ ସହାୟତା ପ୍ରଦାନ କରିବେ। ଏଥିସହ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି ପରାମର୍ଶ ଦେବେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଭାବେ ପ୍ରଫେସର ସ୍ୱାମୀନାଥନ କାର୍ଯ୍ୟ କରିଛନ୍ତି। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା 5ଟିକିଆ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ଜିମ୍ବାୱେର ହରାରେ ସ୍ୱୋର୍ଟସ୍ କ୍ଲବ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି। ପ୍ରଥମ ମ୍ୟାଚ୍ଟିରେ ଜିମ୍ବାୱେ 13 ରନ୍ରେ ବିଜୟ ଲାଭ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ 100 ରନ୍ରେ ପରାସ୍ତ ହୋଇଥିଲା। ଇତିମଧ୍ୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଜିମ୍ବାୱେ କ୍ରିକେଟ୍ ଦଳ ଏବଂ ସେଠାକାର ପର୍ଯ୍ୟଟନ ବିଭାଗ ସହ ମିଳିତ ଭାବେ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟ ଏବଂ ତାଙ୍କ ପରିବାରକୁ ହରାରେଠାରେ ଅଭୟାରଣ୍ୟ ପରିଦର୍ଶନ କରାଇଛନ୍ତି। ଏହି ଗସ୍ତ ସମ୍ପର୍କିତ ଫଟୋ ବିସିସିଆଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। ଅଷ୍ଟ୍ରିଆର ଭିଏନାଠାରେ ଚାନ୍ସେଲର କାର୍ଲ ନେହମର୍ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ଆଲୋଚନା। 7ଟି ରାଜ୍ୟର 13ଟି ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଗ୍ରହଣ। ଉତ୍ତରପ୍ରଦେଶର ବାଙ୍ଗରମୌ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 18 ଜଣଙ୍କର ମୃତ୍ୟୁ। କର୍ଣ୍ଣାଟକର ଆର୍ଥିକ ହେରଫେର ଅଭିଯୋଗ ମାମଲାରେ ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକଙ୍କ ଘରେ ଇଡି ଚଢ଼ାଉ ଜାରି ଏବଂ ଭାରତ ଓ ଜିମ୍ବାୱେ ମଧ୍ୟରେ ତୃତୀୟ ଟି20 ମ୍ୟାଚ୍ ଆଜି ଖେଳାଯିବ। ସମ୍ବାଦ ଶେଷ ହେଲା।